ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଭୁବନେଶ୍ୱର ଜନହିତ ବାଣୀକୁ ଆପଣମାନଙ୍କୁ ସ୍ୱାଗତ ସ୍ୱାଗତ କରୁଛି ଆମର ଏହି ପ୍ରଥମ ଅଧ୍ୟାୟକୁ, ଯେଉଁଥିରେ ଆପଣମାନେ ଶୁଣିବାକୁ ପାଇବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଟେକ୍ନିକାଲ ସ୍ପେଶାଲିଷ୍ଟ ୱାଟର ଏଡ୍ ଏବଂ ସୁଶାନ୍ତି ନାୟକ ବସ୍ତି ଉନ୍ନୟନ କମିଟି ମେମ୍ବରଙ୍କ ମଧ୍ୟରେ ହେଉଥିବା କିଛି ଆଲୋଚନା, ଯେଉଁଥିରେ ଆପଣମାନେ ଜାଣିବାକୁ ପାଇବେ ଜଳବାୟୁ ପରିବର୍ତ୍ତନ ସମୟରେ ଶୌଚାଳୟକୁ କିପରି ବ୍ୟବହାର କରିବା। ତେବେ ଆଉ ଡେରି ନ କରି ଆସନ୍ତୁ ଆମ ସହିତ ଯୋଡ଼ି ହୁଅନ୍ତୁ।
ସାର୍ ନମସ୍କାର।
ନମସ୍କାର,
ମୁଁ ସୁଶାନ୍ତ ନାୟକ, ଭୁବନେଶ୍ୱର 22 ନମ୍ବର ୱାର୍ଡର ମୁଁ ଜଣେ ଏସ୍ଟିଓ ମେମ୍ବର ଏବଂ ଏସ୍ଏଚ୍ ମେମ୍ବର। ଆଜି ଆପଣଙ୍କ ସାଙ୍ଗରେ ସାକ୍ଷାତ ହୋଇଛି, ମୋର ବହୁତ ମୁଁ ନିଜ ଗର୍ବ ମନେ କରୁଛି। ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ ସେମାନଙ୍କୁ ବି ମୋର ନମସ୍କାର। ଆପଣ ନିଜ ପରିଚୟ ଦିଅନ୍ତୁ, ସମସ୍ତେ ଶୁଣିପାରିବେ, ମୁଁ ବି ଜାଣିପାରିବି।
ମୋର ଆପଣଙ୍କୁ ନମସ୍କାର ଏବଂ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ନମସ୍କାର। ମୋ ନାଁ ହେଲା ପୂର୍ଣ୍ଣଚନ୍ଦ୍ର ମହାନ୍ତି। ମୁଁ ୱାଟର ଏଡ୍ ଇଣ୍ଡିଆ ବୋଲି ଗୋଟେ ସଂସ୍ଥା ଅଛି, ଯେଉଁ ସଂସ୍ଥା ଜଳ ପରିମଳ ବ୍ୟବସ୍ଥା ଉପରେ କାମ କରେ। ସେହି ସଂସ୍ଥାରେ ମୁଁ ଟେକ୍ନିକାଲ ସ୍ପେଶାଲିଷ୍ଟ ସାନିଟେସନ ପ୍ରୋଗ୍ରାମ ପୁରା କଣ୍ଟ୍ରି ପାଇଁ ମୁଁ କାମ କରୁଛି। ଧନ୍ୟବାଦ
ସାର୍। ମୁଁ ଆମର ଜଳବାୟୁ ପରିବର୍ତ୍ତନ ସମୟରେ ଲାଟିନର ଟିକେ ଅସୁବିଧା ହେଉଛି, ମୁଁ ସେଥିପାଇଁ ସେ ବିଷୟରେ କିଛି ଆପଣଙ୍କୁ ପଚାରିବି। ସାର୍, ଆମେ ବର୍ଷକୁ ପ୍ରାୟ 4-5 ମାସ ବର୍ଷାରେ ସମ୍ମୁଖୀନ ହେଉଛୁ। କେତେବେଳେ ତ ବାତ୍ୟା ଆସିଯାଉଛି, କେତେବେଳେ ଲଘୁଚାପ ଉଠଉଛି, କେତେବେଳେ ପ୍ରବଳ ବର୍ଷା 10-15 ଦିନ ଲାଗି ରହୁଛି। ଏହି ସମୟରେ ଆମର ପାଇଖାନା ବ୍ୟବହାର ଆମେ କରିପାରୁନୁ, କାରଣ ପାଣି ପଶିଯାଉଛି ଆମର ପାଇଖାନା ଭିତରେ। ଆମେ ତାର ନିରାପଦ ପରିମଳ ଅଭ୍ୟାସ କିପରି କରିପାରିବା, ଆପଣ ସେ ବିଷୟରେ କିଛି ସୂଚନା ଦିଅନ୍ତୁ।
ଆଚ୍ଛା, ତାହେଲେ ଆପଣଙ୍କର ଅସୁବିଧା ହେଉଥିବ ନୁହେଁ କି?
ଆଜ୍ଞା,
ଯେ ସେସବୁ ଅସୁବିଧା ଯେଉଁ ହେଉଛି, ଏସବୁ ସମସ୍ୟାର ସମାଧାନ ମୁକାବିଲା କେମିତି ଆପଣମାନେ କରୁଛନ୍ତି ଆପଣଙ୍କ ସ୍ତରରେ?
ଆମେ ସାର୍, ଲାଇନ୍ ପଳେଇଲେ ବି ଆମର ତ ଅସୁବିଧା ହେଉଛି, ପାଣି ତ ଆସିପାରୁନି, ସପ୍ଲାଇ ପାଣି ୟୁଜ୍ କରୁଛୁ, ହଇରାଣ ହେଉଛୁ। ପାଣି ଲାଟିନ୍ ଭିତରେ ପଶିଯିବ ବୋଲି ଆମେ ତାକୁ କ'ଣ କରୁଛୁ, ବାଲି ବସ୍ତା ଧାଡ଼ି କରିକି ରଖିଦେଉଛୁ, ଯେଉଁ ଘରେ ଆମର ଲାଟିନ୍ ହେଇଛି, ଇଟା ବି ବାନ୍ଧି ଦେଉଛୁ, ପାଣି ଟିକେ ଯାଇପାରୁନି, ଏମିତି ହେଇକି ଚଳୁଛୁ ଆଉ। ଆଉ ଆଜବେଷ୍ଟ ଉପରେ ବି, ଆଜବେଷ୍ଟ ଗାଳେ ଯଦି ଉଡ଼େଇ ନେଇଯିବ, ପାଣି ବି ପାଇଖାନା ଭିତରେ ପଶିଯିବ, ସେ ପାଇଖାନା ଆଜବେଷ୍ଟ ଉପରେ ବି ବାଲି ବସ୍ତା ଇଟା ଏମିତି ରଖିଦେଉଛୁ ଯେ ସିଏ ତ ଚିରସ୍ଥାୟୀ ଜିନିଷ ନୁହଁ, କ'ଣ ଚିରସ୍ଥାୟୀ ଜିନିଷ ଥିବ ଆପଣ ଟିକେ ସେ ବିଷୟରେ କହିବେ ଆଉ ଆମର ଶ୍ରୋତା ବନ୍ଧୁମାନେ।
ଠିକ୍, ଆପଣ ଠିକ୍ କହିଲେ, ଏଇଟା ସବୁ ଚିରସ୍ଥାୟୀ ଜିନିଷ ନୁହେଁ, କିନ୍ତୁ ଆପଣମାନେ ବହୁତ ସାଙ୍ଗେ ସାଙ୍ଗେ ବହୁତ ଗୁଡ଼ାଏ ପ୍ରତିରୋଧ ବ୍ୟବସ୍ଥା କରୁଛନ୍ତି। ଧନ୍ୟବାଦ ଆପଣଙ୍କୁ ସେଥିପାଇଁ, ଆପଣଙ୍କ କମିଟି ମେମ୍ବରମାନଙ୍କୁ ମଧ୍ୟ ଧନ୍ୟବାଦ ସେଥିପାଇଁ। ମୁଁ ପ୍ରଥମେ କହିବି ଯେ ଏଇ ଯେଉଁ ବାତ୍ୟା ବିପର୍ଯ୍ୟୟ ହେଉଛି, ବାତ୍ୟା ହେଉଛି ବା ବନ୍ୟା ହେଉଛି, ସେ ସମୟରେ ଆମକୁ କ'ଣ କରିବାକୁ ପଡ଼ିବ, ଦେଖିବାକୁ ପଡ଼ିବ ସେ ବିପର୍ଯ୍ୟୟର ବିପଦର ମାତ୍ରାଟା କେତେ, ଏଇଟା ମାତ୍ରାଧିକ ଏକଦମ ପୁରା ଅତ୍ୟଧିକ ମାତ୍ରାରେ କିମ୍ବା କମ୍, ସେଇଟା ଆମକୁ ଗୋଟେ ଆକଳନ କରିବାକୁ ପଡ଼ିବ। ଯଦି ଆକଳନ ନ କରିବା ଆମେ ତା ବ୍ୟବସ୍ଥା କେମିତି କରିବା, ପ୍ରତିରୋଧ ବ୍ୟବସ୍ଥା, ତେଣୁ ଆକଳନ କରିବା ଦରକାର। ଏକ୍ଜାମ୍ପଲ ଗୋଟେ ଦେବା, ଉଦାହରଣ ଗୋଟେ ଦେବା, ଯେ ବହୁତ ସମୟରେ ଏବେ କ'ଣ ହେଉଛି ନା, 2-3 ଦିନ ଧରିକି ବହୁତ ଜୋରରେ ବର୍ଷା ହେଇଯାଉଛି ଆଉ ସେଇଟା ୱାଟର ଲିକିଂ କରିଦେଉଛି, ସେଇଟା ବନ୍ୟା ଭଳିଆ ପରିସ୍ଥିତି ସୃଷ୍ଟି କରୁଛି କିମ୍ବା ବନ୍ୟା ବି କରିଦେଉଛି। ବହୁତ ସମୟରେ ହଠାତ୍ ଗୋଟେ ବାତ୍ୟା ଆସୁଛି, ଗୋଟେ ଦିନେ 2 ଦିନ ଭିତରେ ଏତେ ଜୋରରେ ପବନ ହେଉଛି ଯେ ସବୁ ଜିନିଷ ଉଡ଼େଇକି ନେଇ ପଳାଉଛି, ତାହେଲେ ତାର ଗୋଟେ ବିପଦର ମାତ୍ରାକୁ ଆମେ ଆକଳନ କରିବା ଦରକାର। ସେହି ସମୟରେ କ'ଣ ହୁଏ, ଆପଣ ଯେଉଁ କହୁଥିଲେ ପାଇଖାନା ଆଉ ବର୍ଜ୍ୟବସ୍ତୁ ଏସବୁ ଯେଉଁଗୁଡ଼ାକ ହେଉଛି, ସେହି ସମୟରେ କ'ଣ ହୁଏ ନା, ଗ୍ରୀନ୍ ୱେଷ୍ଟ ବୋଲି ଗୋଟେ ୱେଷ୍ଟ ଅଛି, ସେ ଗ୍ରୀନ୍ ଯେଉଁଗୁଡ଼ାକ ଗଛପତ୍ର ଭାଙ୍ଗି ଭୁଙ୍ଗି ପଡ଼ିଯାଏ, ତାକୁ ଆମେ ଗ୍ରୀନ୍ ୱେଷ୍ଟ କହୁ। ଆଉ ଏମିତି ଅନ୍ୟ ବି ଅଳିଆ ଆବର୍ଜନା ଅଛି ଯେଉଁଟାକୁ କରିବା ଦରକାର, ସେସବୁର ପ୍ରତିକାର କରିବା ଦରକାର, ଭଲ ଭାବରେ ସୁବିଧା ଭାବରେ ପ୍ରତିକାର କରିବା ଦରକାର। କେମିତି କରିବା ଦରକାର ନା, ଯଦି ଆମର କମ୍ୟୁନିଟି ଆମର ସ୍ଲମ୍ ଅଞ୍ଚଳରେ ଆମର ବସ୍ତି ଅଞ୍ଚଳରେ ସେଇଭଳିଆ ହେଉଛି, ତାହେଲେ ଆମେ ତ ଗୋଟେ ବଡ଼ ଗାତ କରିଦେବା, ଗାତରେ ସେଗୁଡ଼ା ପକେଇଦେବା, ପୋତିଦେବା, ତାହେଲେ ସେଇଟା ଗୋଟେ କିଛି ଦିନ ପରେ କମ୍ପୋଷ୍ଟ ହେଇଯିବ। ନହେଲେ ଆମେ କ'ଣ କରିପାରିବା, ଆମର ମ୍ୟୁନିସିପାଲିଟିର ବ୍ୟବସ୍ଥା ଅଛି, ମ୍ୟୁନିସିପାଲିଟିର ଗାଡ଼ି ଆସେ, ସେ ସମୟରେ ସେ ଗାଡ଼ି ଗୁଡ଼ାକ ସେଗୁଡ଼ାକ ସେ ବର୍ଜ୍ୟବସ୍ତୁକୁ ସଂଗ୍ରହ କରିକି ସହରରେ ଟିକେ ଦୂରରେ ସୁଲଭ ଭାବରେ ସେମାନେ ତାକୁ କ'ଣ କରନ୍ତି ନା, ଡମ୍ପ କରନ୍ତି ଆଉ ସେଇଟାରେ ସେଇଠି କମ୍ପୋଷ୍ଟ ହେଇଯାଏ, ତ ସେଇଟା ଆମକୁ କିଛି କ୍ଷତି କରେ ନାହିଁ। ଏଇଟା ହେଲା ଗୋଟେ କଥା। ଦ୍ୱିତୀୟ କଥା ହେଲା, ସେହି ସମୟରେ କ'ଣ ହୁଏ, ବିପର୍ଯ୍ୟୟ ଯୋଗୁଁ ଆମର ପାଇଖାନା ବି, ଆପଣ କହିଲେ ଯେଉଁ ପାଇଖାନାରେ ପାଣି ପଶିଯାଏ, ପାଇଖାନା ଯେଉଁ ଡିଜାଇନ୍ରେ ହେଇଥାଏ, ହୁଏତ ସେଇ ଡିଜାଇନ୍ଟା ସୁଇଟେବୁଲ୍ ନୁହେଁ, ଯେଉଁ ପଦ୍ଧତିରେ ପାଇଖାନା ତିଆରି ହେଇଥାଏ ସେଇଟା ବିପର୍ଯ୍ୟୟ ପ୍ରତିରୋଧ ନୁହେଁ, ତେଣୁ ବିପର୍ଯ୍ୟୟ ପ୍ରତିରୋଧ ମୂଳକ ପାଇଖାନା ଆମର କରିବା ଦରକାର। ଆମର ସବୁ ଇଣ୍ଡିଭିଜୁଆଲ୍ ହାଉସ୍ ହୋଲ୍ଡରେ ପାଇଖାନା ହେଉଛି, ସେସବୁ ବିପର୍ଯ୍ୟୟ ପ୍ରତିରୋଧ ପାଇଖାନା କରିବା ଦରକାର। ସେଠି ଆମେ କ'ଣ କରିବା ଦରକାର, ଆମର ଯେଉଁ ଟ୍ୱିନ୍ ଲିଜ୍ ଫିଟ୍ ଟଏଲେଟ୍ ହେଉଛି, ଜେନେରାଲି ଯେଉଁ 2ଟା ଗାତ ଥାଇକି ଯେଉଁ ଟଏଲେଟ୍ ଗୁଡ଼ାକ କରୁଛନ୍ତି, ସେଇ ଯେଉଁ ପାଇଖାନା, ସେଇ ପାଇଖାନାକୁ ଆମକୁ ଟିକେ ରେଜ୍ କରିବାକୁ ପଡ଼ିବ ଉପରକୁ। ଆମେ ତାକୁ କହୁ ହାଇ ରେଜ୍ଡ ଟ୍ୱିନ୍ ଲିଜ୍ ଫିଟ୍ ଟଏଲେଟ୍, ତାମାନେ ଟିକେ ଉଠେଇଦେଲେ ଉପରକୁ, ଯେଉଁଠି ହାଇ ଫ୍ଲଡ୍ ଲେବୁଲ୍ ଯେଉଁଟା ଥିବ, ମାନେ ଯେତେବେଳେ ବାତ୍ୟା ଯେତେବେଳେ ବନ୍ୟା ହେଉଥିବ ସବୁ ପାଣିର ମାତ୍ରାରେ ଥିବ, ତାଠୁ ଉପରକୁ ଯଦି ଟଏଲେଟ୍ ରହିଲା ଆମର, ତାହେଲେ ସେତେବେଳେ ଆମେ ବାତ୍ୟା ବନ୍ୟା ସମୟରେ ମଧ୍ୟ ଆମେ ପାଇଖାନାଟାକୁ ୟୁଜ୍ କରିପାରିବା, ବ୍ୟବହାର କରିପାରିବା। ସେଇଟା ଗୋଟେ ପଦ୍ଧତି। ଆଉ ଗୋଟେ ପଦ୍ଧତି ବି ଅଛି, ଆମେ କ'ଣ କରିପାରିବା, ଏବେ ଗୋଟେ ବାହାରିଲାଣି ଗୋଟେ ସ୍ପେଶାଲ ବ୍ୟାକ୍ଟେରିଆ କହନ୍ତି, ଆନାଏରୋବିକ୍ ଇନୋକୁଲମ୍ ବ୍ୟାକ୍ଟେରିଆ, ତ ସେଇଟାକୁ ୟୁଜ୍ କରିକି ଆଜିକାଲି ଗୋଟେ ବାୟୋଡାଇଜେଷ୍ଟର ଟଏଲେଟ୍ କରୁଛନ୍ତି। ସେଥିରେ କ'ଣ, ଆମେ ଉଚ୍ଚା କରିଦେଲେ ପାଇଖାନାକୁ, ତାପରେ ସେ ବାୟୋଡାଇଜେଷ୍ଟର ଟଏଲେଟ୍ରେ ଆମର କ'ଣ ହେଲା ନା, ଯେଉଁ ସେ ବ୍ୟାକ୍ଟେରିଆ ମଳଗୁଡ଼ାକୁ ଖାଇଦେବ, ଆଉ ତାପରେ ବାହାରିବ କ'ଣ, ଖାଲି ଗ୍ୟାସ୍ ଆଉ ପାଣି, ତାମାନେ ସେଇଟା ଆଉ ସେଥିରୁ କିଛି ଆମକୁ ବାହାର କରିବାକୁ ପଡ଼ିବନି। ତୃତୀୟ ପ୍ରକାର ଆଉ ଗୋଟେ ଅଛି ଇଭାପୋ ଟ୍ରାନ୍ସପିରେସନ୍ ଟଏଲେଟ୍, ସେଇଟା କ'ଣ ହୁଏ ନା, ଏଇ ଯେଉଁ ଆମର ସବୁ ବ୍ୟବହୃତ ଟାୟାର ଗୁଡ଼ାକୁ ନେଇକି ପୋତିକି ତା ଭିତରେ ଗୋଟେ କଣ୍ଟେନମେଣ୍ଟ କରିକି ତା ଭିତରକୁ ସବୁ ମଳ ଯିବ, ଉପରେ ଆମେ କ'ଣ ଗୋଟେ ଗୋଡ଼ି ଭର୍ତ୍ତି କରିବା, ତା ଉପରେ ଆମେ କଦଳୀ ଗଛ ବା ଫୁଲ ଗଛ ଏଗୁଡ଼ାକ ସବୁ ଲଗେଇଲେ, ଯେଉଁଗୁଡ଼ା ବଡ଼ ପତ୍ର ଥିବ ସେଭଳିଆ ଗଛ ଲଗେଇଲେ ସେ ଗଛ ଗୁଡ଼ାକ କ'ଣ କରିବ ନା, ସେ ମଳ ଗୁଡ଼ାକୁ ନେଇଯିବ, ଖାଇଦେବ, ମଳ ତାଙ୍କର ଖାଦ୍ୟ ହୋଇଯିବ। ତ ସେଇଟା ପ୍ରତିରୋଧ ପଦ୍ଧତିରେ ସେଇଭଳିଆ ସବୁ ଟଏଲେଟ୍ ଗୁଡ଼ାକ କଲେ ତ ଆମର ସେଇଟା ବିପର୍ଯ୍ୟୟ ପ୍ରତିରୋଧ ପାଇଖାନା ହୋଇଯାଇପାରିବ। ସବୁଦିନ ପାଇଁ ସେଇଟାକୁ ଆମେ ୟୁଜ୍ କରିପାରିବା, ନର୍ମାଲ୍ ଟାଇମ୍ରେ ୟୁଜ୍ କରିପାରିବା, ବିପର୍ଯ୍ୟୟ ସମୟରେ ୟୁଜ୍ କରିପାରିବା। ସେମିତି ବିପର୍ଯ୍ୟୟ ସମୟରେ ବହୁତ ସମୟରେ ଆମର ସବୁ ଆଜିକାଲି ଯେଉଁ ଜଳ ଯୋଗାଣ ଅଛି, ପାଇପ୍ ମାଧ୍ୟମରେ ଜଳ ଯୋଗାଣ ପହଞ୍ଚୁଛି ଏକଦମ ସମସ୍ତଙ୍କ ଘର ପାଖକୁ, କିନ୍ତୁ ସେ ସମୟରେ କ'ଣ ହୁଏ, କିଛି ଘର ଯେଉଁଗୁଡ଼ାକ ଚଳିଆ ଅଞ୍ଚଳରେ ଥାଏ ସେଇ ସବୁ ଟ୍ୟାପ୍ ଗୁଡ଼ାକ କ'ଣ ହୁଏ ନା, ସମର୍ଜ ହୋଇଯାଏ, ମାନେ ବୁଡ଼ିଯାଏ, ପାଣିରେ ବୁଡ଼ିଯାଏ। ତ ଯଦି ପାଣିରେ ବୁଡ଼ିଯିବ ତାହେଲେ ଲୋକମାନେ ପାଣି ପିଇବା ପାଣି ପାଇବେନି ସେ ସମୟରେ, ତ ସେଇ ସମୟରେ ତାକୁ କ'ଣ କରିବାକୁ ପଡ଼ିବ ନା, ଟିକେ ଉଚ୍ଚା କରିକି ରଖିବା, ଯେମିତି ଯେଉଁ ଫ୍ଲଡ୍ ଲେବୁଲ୍ ଅଛି, ଯେଉଁ ପାଣିର ମାତ୍ରା ବର୍ଷା ସମୟରେ ବନ୍ୟା ସମୟରେ, ତାଠୁ ଉପରକୁ ରଖିଲେ ଆମେ ପାଣି ଠିକ୍ ଭାବରେ ପାଇପାରିବା। ସେ ସମୟରେ ବନ୍ୟା ବାତ୍ୟା ସମୟରେ ମଧ୍ୟ ଆମେ ପାଣି ପାଇପାରିବା। ଆଉ ଯେଉଁଠୁ ଜଳ ଯୋଗାଣ ହେଉଛି ସେଇଟା ତ ସରକାର କରୁଛନ୍ତି ଆଉ କରିବେ, ସେଇଟାକୁ ଆମକୁ ଦେଖିବାକୁ ପଡ଼ିବ ଯେ ଯେଉଁଠୁ ଜଳ ଯୋଗାଣ ହେଉଛି ସେଠି ଯଦି ଇଲେକ୍ଟ୍ରିକ୍ ପଳେଇଥିବ, ସେଠି ଡିଜେଲ ପମ୍ପ ଅଛି କି ନାହିଁ, ସୋଲାର ବ୍ୟବସ୍ଥା ହୋଇପାରିବ କି ନାହିଁ, ସେସବୁ ବ୍ୟବସ୍ଥା କଲେ ସାଙ୍ଗେ ସାଙ୍ଗେ ଆମେ କ'ଣ କରିପାରିବା ନା, ପାଇପ୍ ଜଳ ଯୋଗାଣ ପାଇପାରିବା। କେତେ ସମୟରେ କ'ଣ ହୁଏ, ଏଇସବୁ ପାଇପ୍ ଜଳ ଯୋଗାଣ ଆଣିବା ପାଇଁ ବହୁତ ସମୟ ଡେରି ହୋଇଯାଏ, ତ ସେ ସମୟ ଯଦି ଆମମାନଙ୍କୁ ଚିହ୍ନଟ କରିକି ରଖିବାକୁ ପଡ଼ିବ ଆମ ବସ୍ତି ଅଞ୍ଚଳରେ କେଉଁ ଗୁଡ଼ାକ ସବୁ ନଳକୂଅ ଅଛି, କେଉଁ ଗୁଡ଼ାକ ସବୁ କୂଅ ଅଛି, ତାକୁ ଯଦି ଆମେ ଟିକେ ଉଚ୍ଚା କରିଦେବା, ଯେଉଁଠି ହାଇ ଫ୍ଲଡ୍ ଲେବୁଲ୍ ଛୁଇଁ ପାରିବନି, ବନ୍ୟା ବାତ୍ୟା ସମୟରେ ଛୁଇଁ ପାରିବନି, ତାହେଲେ ତାକୁ ମଧ୍ୟ ଟିକେ ବିଶୋଧନ କରିକି ଆମେ ବନ୍ୟା ବାତ୍ୟା ଯେତେବେଳେ ହେଉଥିବ ବା ତା ପରବର୍ତ୍ତୀ ସମୟରେ ଆମେ ତାକୁ ବ୍ୟବହାର କରିପାରିବା। ତ ଏଗୁଡ଼ାକ ଛୋଟ ଛୋଟ କାମ, ଟିକେ ଟିକେ ଯଦି କାମକୁ ଆମେ ସୁଯୋଗ ଦେବା, ଦେଖିବା ଆମ ଲେଭେଲ୍ରେ ଆମେ କରିପାରିବା, କିମ୍ବା ଆମେ ପରାମର୍ଶ ଦେବା କାହାକୁ ଆମ ଅଞ୍ଚଳରେ ଯେଉଁ ହେଉଛି ସେ ଏଇଭଳିଆ କାମ କରିବା ପାଇଁ, ତାହେଲେ ଆମେ ଏସବୁ ବିପର୍ଯ୍ୟୟ ପ୍ରତିରୋଧ ଜଳ ଯୋଗାଣ ବ୍ୟବସ୍ଥା, ବିପର୍ଯ୍ୟୟ ପ୍ରତିରୋଧ ପାଇଖାନା ଏବଂ ଏହାର ବ୍ୟବସ୍ଥା ମଧ୍ୟ ଆମେ କରିପାରିବା।
ଧନ୍ୟବାଦ ପ୍ରିୟ ଶ୍ରୋତା ବନ୍ଧୁ, ଯଦି ଆପଣଙ୍କର ମଧ୍ୟ ଜଳବାୟୁ ପରିବର୍ତ୍ତନ ସମୟରେ ଶୌଚାଳୟ ବ୍ୟବହାର କରିବାରେ କିଛି ସମସ୍ୟା ଥାଏ, ତେବେ ଜନହିତ ବାଣୀରେ ଆପଣ ଆପଣଙ୍କର ମତାମତ ଦେଇପାରିବେ। ଧନ୍ୟବାଦ।